ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାଓ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ, କହିଲେ ପ୍ରଧାନମନ୍ତ୍ରୀ। ଉତ୍ତରପ୍ରଦେଶର ବ୍ରହ୍ମୋସ୍ ଏୟାର ସ୍ପେସ୍ କେନ୍ଦ୍ରରୁ ଉତ୍ପାଦିତ ପ୍ରଥମ ପର୍ଯ୍ୟାୟ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରତିରକ୍ଷା ମନ୍ତ୍ରୀ। ଅର୍ଥନୈତିକ ସଙ୍କଟ ସମୟରେ ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ। ମୋଜାମ୍ବିକ୍ରେ ଡଙ୍ଗାବୁଡ଼ି, 3 ଭାରତୀୟ ମୃତ, 5 ନିଖୋଜ। ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଜାପାନ ମଧ୍ୟରେ ମ୍ୟାଚ୍। ଦେଶ ଖୁବ୍ ଶୀଘ୍ର ମାଓବାଦୀ ପ୍ରଭାବରୁ ମୁକ୍ତ ହେବ ଏବଂ ମାଓ କାର୍ଯ୍ୟକଳାପ ବନ୍ଦ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ମାଓ ଆତଙ୍କ ହ୍ରାସ କରିବା ଦିଗରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ବିଶ୍ୱ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମାଓବାଦର ମୂଳୋତ୍ପାଟନ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି।
11 ବର୍ଷ ପହେଲେ ତକ ଦେଶ କେ 125 ଜିଲ୍ଲେ 125 ସେ ଜ୍ୟାଦା ମାଓବାଦୀ ଆତଙ୍କ ସେ ପ୍ରଭାବିତ ଥେ ଔର ସାଥିଓ ଆଜ ୟେ ସଂଖ୍ୟା ସିର୍ଫ 11 ଜିଲ୍ଲୋଁ ତକ ସିମଟ ଗଈ। ଆପ ଜାନତେ ହୋଗେ କିତନା କୁଛ କରନା ପଡା ହୋଗା ଔର ଉସମେ ଭି 11 ମେ ଭି अब सिर्फ 3 जिले ही ऐसे बचे हैं जो सबसे अधिक माओवादी आतंक की चपेट में हैं। मैं आपको पिछले 75 घंटों का आंकड़ा देता हूं। इन 75 घंटों में 303 नक्सलियों ने सरेंडर किया है।
प्रधानमंत्री कहिछंती, माओ आतंक देशर युवपीढ़ी प्रति अन्याय सृष्टि करिछि। ଗତ ଦଶନ୍ଧି ମଧ୍ୟରେ ହିଂସାର ପଥ ପରିତ୍ୟାଗ କରି ଅନେକ ସଂଖ୍ୟାରେ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ଦୀପାବଳି ପର୍ବ ମାଓମୁକ୍ତ ହେବ ଏବଂ ଲୋକମାନେ ଆନନ୍ଦ ଉତ୍ସାହର ସହିତ ଦୀପାବଳି ପର୍ବ ପାଳନ କରିବେ।
ଇସ୍ ବାର ମାଓବାଦୀ ଆତଙ୍କ ସେ ମୁକ୍ତ କ୍ଷେତ୍ର ମେଁ ଦିୱାଲୀ କି ରୌନକ କୁଛ ଔର ହୋନେ ଯା ରହି ହୈ। 50-55 ସାଲ ହୁଏ ଦିୱାଲୀ ନହିଁ ଦେଖି ଥି ଉନ୍ହୋନେ, ଅବ ଦିୱାଲୀ ଦେଖେଙ୍ଗେ। और मुझे पक्का विश्वास है दोस्त, ये हमारी मेहनत रंग लाएगी और वहां भी खुशियों के दिए चलेंगे। वो दिन दूर नहीं जब देश नक्सलवाद से, माओवादी आतंक से पूरी तरह मुक्त होगा, ये भी मोदी की गारंटी है।
ଗତ 5 ଦଶନ୍ଧି ଧରି ମାଓବାଦୀମାନଙ୍କ ଆତଙ୍କ ଯୋଗୁଁ ହଜାର ହଜାର ଜୀବନ ଯାଇଥିବା ବେଳେ ଅନେକ ସୁରକ୍ଷାକର୍ମୀ ଏବଂ ଯୁବକ ପ୍ରଭାବିତ ହୋଇଛନ୍ତି। ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟାଳୟ ଏବଂ ହସ୍ପିଟାଲ, ଗୃହ ଓ ଅନ୍ୟାନ୍ୟ ଜରୁରୀ ଭିତ୍ତିଭୂମିଗୁଡ଼ିକ ବହୁଳ ପରିମାଣରେ ନଷ୍ଟ କରି ଦିଆଯାଇଛି। ଦେଶର ବହୁ ଅଞ୍ଚଳ ଏବେ ମଧ୍ୟ ମାଓ ପ୍ରଭାବ ଯୋଗୁଁ ବିକାଶଠାରୁ ବହୁ ଦୂରରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମାଓବାଦ ସମାପ୍ତ କରି ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ସମସ୍ତଙ୍କ ପ୍ରୟାସ ଜରୁରୀ। ଧନତେରସ୍ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଭୁ ଧନନ୍ତରୀ ସମସ୍ତ ନାଗରିକଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ବ୍ରହ୍ମୋସ୍ ଏରୋସ୍ପେସ୍ ୟୁନିଟ୍ରୁ ଉତ୍ପାଦିତ ପ୍ରଥମ ପର୍ଯ୍ୟାୟର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରହ୍ମୋସ୍ କେବଳ ଏକ କ୍ଷେପଣାସ୍ତ୍ର ନୁହେଁ, ଏହା ଦେଶର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ପ୍ରତୀକ। ସେ କହିଛନ୍ତି, ବ୍ରହ୍ମୋସ୍ କ୍ଷେପଣାସ୍ତ୍ରରେ ପାରମ୍ପରିକ ଜ୍ଞାନକୌଶଳ ରହିଥିବା ବେଳେ ଏହା ଅତ୍ୟନ୍ତ ଗତିଶୀଳ ଭାବେ ଦୂରବର୍ତ୍ତୀ ଅଞ୍ଚଳକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ସଠିକ୍ ଭାବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏବଂ ଯୁଦ୍ଧକ୍ଷେତ୍ରରେ ସଫଳତା ଦୃଷ୍ଟିରୁ ବିଶ୍ୱରେ ବ୍ରହ୍ମୋସ୍ ଏକ ପ୍ରମାଣିତ ବ୍ୟବସ୍ଥା ଭାବେ ଉଭା ହୋଇଛି। ସେ କହିଛନ୍ତି, ଦେଶ ଏବେ ବ୍ରହ୍ମୋସ୍କୁ ନେଇ ସୁରକ୍ଷିତ ଅନୁଭବ କରୁଛି।
ଦେଶ ମେ ଜବ୍ ଲୋଗ୍ ବ୍ରହ୍ମୋସ୍ କି ଚର୍ଚ୍ଚା କରତେ ହୈଁ, ସବକେ ଜେହନ୍ ମେ ମିସାଇଲ୍ କେ ସାଥ ସାଥ ଏକ ବିଶ୍ୱସନୀୟତା କି ଇମେଜ୍ ସ୍ୱାଭାବିକ ରୂପସେ ଆ ଜାତି ହୈ। ବ୍ରହ୍ମୋସ୍ ସିର୍ଫ ଏକ ମିସାଇଲ୍ ନହିଁ ହେ, ବଲ୍କି ୱ ଭାରତ କି ବଢ଼ତି ହୁଇ ସ୍ୱଦେଶୀ କ୍ଷମତାଓଁ କା ପ୍ରତୀକ ହୈ। ଏକ ତରଫ ଇସ୍ ମେ ଟ୍ରେଡିସନାଲ ୱାରହେଡ୍ ହୈ, ଆଡଭାନ୍ସ ଗାଇଡେଡ୍ ସିଷ୍ଟମ୍ସ ହୈ, ତୋ ଦୂସରୀ ତରଫ ୟ ସୁପରସୋନିକ ଗତି ସେ ଲମ୍ବୀ ଦୂରୀ ତକ ମାର କର ସକତା ହୈ। ସ୍ପିଡ୍, ଆକ୍ୟୁରେସି ଔର ପାୱର କା ୟ କମ୍ବିନେସନ ବ୍ରହ୍ମୋସ୍ କୋ ଦୁନିଆ କି ସର୍ବଶ୍ରେଷ୍ଠ ପ୍ରଣାଳୀଓ ମେ ସେ ଏକ ବନାତା ହୈ।
ଉତ୍ତରପ୍ରଦେଶର ଲକ୍ଷ୍ନୌ ବ୍ରହ୍ମୋସ୍ ୟୁନିଟ୍ ହେଉଛି ବ୍ରହ୍ମୋସ୍ ଉତ୍ପାଦନ କରିବା କ୍ଷେତ୍ରରେ ପ୍ରଥମ ବ୍ୟବସ୍ଥା, ଯେଉଁଠାରେ କ୍ଷେପଣାସ୍ତ୍ର ଉତ୍ପାଦନଠାରୁ ଆରମ୍ଭ କରି ପରୀକ୍ଷଣ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି,
ଲକ୍ଷ୍ନୌ ଅବ ସିର୍ଫ ତହଜିବ ନାହିଁ ବଲ୍କି ଟେକ୍ନୋଲୋଜି କା ସହର ବନ୍ ଗୟା ହୈ। अब यह इंडस्ट्रीज का शहर बन गया है। डिफेंस मैन्युफैक्चरिंग के मामले में भी लखनऊ अब एक अहम केंद्र बन चुका है और यहां से निकलने वाला हर कदम भारत की सुरक्षा और आत्मनिर्भरता की ओर बढ़ता हुआ एक यह प्रभावी कदम है।
आपण माने संवाद सुनुछन्ते आकाशवाणीरु। 2022 ମସିହାରେ ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତର ସହାୟତା ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିନି ଅମରସୂରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ବିଶ୍ୱ ସମ୍ମିଳନୀ ଅବସରରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଭାରତ ଶ୍ରୀଲଙ୍କା ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ 37 ବର୍ଷ ପୂର୍ବରୁ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା, ଯାହାଫଳରେ ନବୀକରଣୀୟ ଶକ୍ତି, ଆଞ୍ଚଳିକ ସହଯୋଗ ଏବଂ ଶକ୍ତି ସୁରକ୍ଷା ଭଳି କ୍ଷେତ୍ରକୁ ଅଧିକ ସୁରକ୍ଷିତ କରାଯାଇପାରିଥିଲା। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ବିକାଶ କ୍ଷେତ୍ରରେ ଆହୁରି ଆଗକୁ ଯିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଦେଶରେ 5G ସେବାର ଗତି ବିଶ୍ୱକୁ ଆଶ୍ଚର୍ଯ୍ୟଜନିତ କରିଛି। ଦେଶରେ ଟେଲିକମ୍ ନେଟୱାର୍କର ଦ୍ରୁତ ବିକାଶ ନେଇ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରାୟ 90% ଅଞ୍ଚଳରେ 5G ନେଟୱାର୍କ ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ବିଶ୍ୱରେ ଭାରତ 5G ନେଟୱାର୍କ ସେବା ଯୋଗାଇଦେବା କ୍ଷେତ୍ରରେ ଦ୍ୱିତୀୟ ଦେଶ ହୋଇପାରିଛି। ଦେଶର ଦୂରଦୂରାନ୍ତ ଅଞ୍ଚଳରେ 5G ସଂଯୋଗୀକରଣ ପହଞ୍ଚପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଅନ୍ୟପକ୍ଷରେ ଡିପ୍ ଫେକ୍ ଯୋଗୁଁ ଘଟୁଥିବା ଘଟଣାଗୁଡ଼ିକୁ ଯେଭଳି ବନ୍ଦ କରିହେବ ସେ ନେଇ ଆଗାମୀ ଦିନରେ ସରକାର ଆଇନ ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି। ମୋଜାମ୍ବିକ୍ରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ 3 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି, ଅନ୍ୟ 5 ଜଣ ନିଖୋଜ ଥିବା ଜଣାପଡ଼ିଛି। ମୋଜାମ୍ବିକ୍ରେ ଅବସ୍ଥାପିତ ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ଗତକାଲି ଏକ ନୌକାର କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ଡଙ୍ଗାଟି ବୁଡ଼ିଯାଇଥିଲା। ସେଥିରେ 14 ଜଣ ଭାରତୀୟ ନାଗରିକ ଥିଲେ। ଏହି ଦୁଃଖଦ ଘଟଣାରେ ଦୂତାବାସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। 5 ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ନିଖୋଜ ଥିବା ଅନ୍ୟ 5 ଜଣଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ସମ୍ପ୍ରଦାୟ ଭିତ୍ତିକ ପର୍ଯ୍ୟଟନ ପ୍ରତି ପ୍ରତିବଦ୍ଧତା ସ୍ୱରୂପ ଜାତିସଂଘ ସ୍ଲୋଭେନିଆର ସୁନ୍ଦର ସହର ବ୍ଲେଡ୍କୁ ବିଶ୍ୱର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ 2025 ଭାବେ ନାମିତ କରିଛି। ଜାତିସଂଘ ପକ୍ଷରୁ ଏହାର ଦ୍ୱୀପ, ଚର୍ଚ୍ଚ, ଦୁର୍ଗ ଏବଂ ପ୍ରାକୃତିକ ସୋଫାରାଜିକୁ ଅତ୍ୟନ୍ତ ମନମୁଗ୍ଧକର ବୋଲି କୁହାଯାଇଛି। ସୋଲକାଭା, ରାଡୋଭ୍ଲେଜିକା ଏବଂ ବୋହିଞ୍ଜ ପରେ ସ୍ଲୋଭେନିଆର ଚତୁର୍ଥ ଗ୍ରାମ ଭାବେ ବ୍ଲେଡ୍କୁ ଏହି ମାନ୍ୟତା ମିଳିଛି। ଚୀନ୍ର ହୁଝୋଉଠାରେ ଏକ ସମାରୋହରେ ଏହି ବିଷୟ ଘୋଷଣା କରାଯାଇଛି। ଏଥିରେ 65 ଦେଶର 270 ଅଧିକ ଆବେଦନ ମଧ୍ୟରୁ 52 ଗ୍ରାମକୁ ଚୟନ କରାଯାଇଥିଲା। ଭାରତ ସଞ୍ଚାର ନିଗମ ଲିମିଟେଡ୍ BSNL ସମଗ୍ର ଦେଶରେ ନୂତନ ଗ୍ରାହକଙ୍କ ପାଇଁ 1 ଟଙ୍କା ବିନିମୟରେ ଦୀପାବଳି 4G ଯୋଜନା ପ୍ରଚଳନ କରିଛି। ଗତ 15 ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନା ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଯୋଜନା ଅଧୀନରେ 30 ଦିନର ମାଗଣା ମୋବାଇଲ୍ ସେବା ପ୍ରଦାନ କରାଯାଉଛି। ଏହା ମଧ୍ୟରେ ଅସୀମିତ କଲ୍, ଦୈନିକ 2GB ଡାଟା ଏବଂ 100 SMS ଅନ୍ତର୍ଭୁକ୍ତ। BSNL ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି କହିଛନ୍ତି ପାର୍ବଣ ଅବସରରେ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ BSNL ପକ୍ଷରୁ 5 ଯୋଜନା ପ୍ରଚଳନ କରାଯାଇଛି। ବେଲ୍ଜିୟମ୍ର ଏକ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ନେଇ ଅନୁମତି ପ୍ରଦାନ କରିଛନ୍ତି। ଆଣ୍ଟୱର୍ପର କୋର୍ଟ ଗତକାଲି ଏହି ରାୟ ପ୍ରଦାନ କରି କହିଛନ୍ତି ଭାରତର ଅନୁରୋଧ ଆଧାରରେ ମେହୁଲ ଚୋକ୍ସିଙ୍କୁ ବେଲ୍ଜିୟମ୍ ପୁଲିସ୍ ଦ୍ୱାରା ଗିରଫ କରାଯିବା ଆଇନ ଅନୁଯାୟୀ ବୈଧ ଥିଲା। କୋର୍ଟଙ୍କ ଏହି ରାୟ 13,000 କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଆର୍ଥିକ ଠକେଇ ମାମଲାରେ ପଳାତକ ଚୋକ୍ସିଙ୍କୁ ଭାରତ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳ ପାକ୍ଟିକାରେ ପାକିସ୍ତାନ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣରେ 10 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଗତ 2 ଦିନର ଅସ୍ତ୍ରବିରତି ପରେ ପାକିସ୍ତାନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଛି। ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆର ପ୍ରତିଯୋଗୀଙ୍କୁ ଗତକାଲିର ମ୍ୟାଚ୍ରେ ଭାରତୀୟ ଯୋଡ଼ି 21-15, 18-21 ଏବଂ 21-16 ପଏଣ୍ଟରେ ପରାସ୍ତ କରିଛନ୍ତି। ସେମିଫାଇନାଲ୍ ପର୍ଯ୍ୟାୟରେ ଏହି ଯୋଡ଼ି ଜାପାନର ତାକୁ ରୋହୋକି ଏବଂ ୟୋଗୋ କୋବାୟାସିଙ୍କୁ ଆଜି ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ମାଓ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ, କହିଲେ ପ୍ରଧାନମନ୍ତ୍ରୀ। ଉତ୍ତର ପ୍ରଦେଶର ବ୍ରହ୍ମୋସ୍ ଏୟାର ସ୍ପେସ୍ କେନ୍ଦ୍ରରୁ ଉତ୍ପାଦିତ ପ୍ରଥମ ପର୍ଯ୍ୟାୟ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରତିରକ୍ଷା ମନ୍ତ୍ରୀ। ଅର୍ଥନୈତିକ ସଙ୍କଟ ସମୟରେ ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ। ମୋଜାମ୍ବିକ୍ରେ ଡଙ୍ଗାବୁଡ଼ି 3 ଭାରତୀୟ ମୃତ, 5 ନିଖୋଜ ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନରେ ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।